ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000ରୁ ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି, ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000ରୁ ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗଳର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ମସିହାରେ ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ମସିହାରେ ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।
ସାଥିଓ, ହମାରି ସରକାର ଓଡ଼ିଶା କେ ସଂସାଧନ କୁ ଓଡ଼ିଶା କି ସମ୍ଭାବନା ମେଁ ବଦଲ ରହି ହେ। ଓଡ଼ିଶା ମେଁ ବଡ଼ା ନିବେଶ ଆଏ, ଯହାଁ ନୟେ ଉଦ୍ୟୋଗ ଲଗେ, ଇସକେ ଲିଏ ଉତ୍କର୍ଷ ଓଡ଼ିଶା ଜୈସେ ଅଭିଯାନ ଚଲାଏ ଜା ରହେ ହେଁ। ଇସକେ ତହତ ଅବ ତକ କରିବ 20,00,000 କରୋଡ଼ ରୁପିଏ କେ ନିବେଶ ପ୍ରସ୍ତାବ ମିଲ ଚୁକେ ହେଁ। 3,50,00,000 କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ମେଗା ପରିୟୋଜନା ପର ଭି କାମ ଚଲ ରହା ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकामनाएं देता हूं। मैं उनके दीर्घायु होने और उत्तम स्वास्थ्य की कामना करता हूं। जगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची है, हमारा मार्गदर्शन कर रही है, ये हम सभी के लिए बहुत गौरव की बात है।
ସମାବେଶରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇଥିଲେ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଐତିହ୍ୟ ସ୍ଥଳୀଗୁଡ଼ିକର ବିକାଶ ଓ ସଂରକ୍ଷଣ ପାଇଁ ଦେଶବ୍ୟାପୀ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କୋହ୍ଲାପୁରଠାରେ ଆଜି 1445 କୋଟିରୁ ଅଧିକ ମୂଲ୍ୟର ଶ୍ରୀ ଅମ୍ବାବାଇ ମନ୍ଦିର ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ଏହି ବିକାଶ ପ୍ରକଳ୍ପ ଶ୍ରୀ ଅମ୍ବାବାଇ ମନ୍ଦିର ପରିସରକୁ ଏକ ଆଧୁନିକ ତୀର୍ଥସ୍ଥଳୀରେ ପରିଣତ କରିବ। ଏହାର ଐତିହାସିକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସଂରକ୍ଷଣ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶରେ ବିକାଶ, ସାଂସ୍କୃତିକ ପୁନରୁଦ୍ଧାର, ଜାତୀୟ ସୁରକ୍ଷା ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏହି ସମାରୋହ 5:00 ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଯୋଗଦେବାର ସମ୍ଭାବନା ରହିଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଐତିହାସିକ ସ୍ଥାନ ଏବଂ ଯୋଗ ପରମ୍ପରାକୁ ଏହା ସଂଯୋଗ କରିବ। ନୂଆଦିଲ୍ଲୀର ଲାଲକିଲ୍ଲା, ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚର ସମେତ 12 ପ୍ରମୁଖ ସ୍ଥାନରେ ଏହି ସମାରୋହ ଆୟୋଜନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶରେ ଥିବା 210ରୁ ଅଧିକ ଭାରତୀୟ ମିଶନ ବିଶ୍ୱବ୍ୟାପୀ 2500 ସ୍ଥାନରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ତଥା ଦେଶର ବିଭିନ୍ନ ପ୍ରାନ୍ତରରେ ସର୍ବଜନୀନ ସ୍ଥାନଗୁଡ଼ିକରେ ଯୋଗ ଉତ୍ସବ ଆୟୋଜନ କରାଯାଉଛି। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ଏହି ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ମଣିଷ ବ୍ୟବହାରଯୋଗ୍ୟ 16 ନିର୍ଦ୍ଧାରିତ ଡୋଜ୍ ମିଶ୍ରଣ ଏଫ୍ଡିସି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଔଷଧ ବୈଷୟିକ ପରାମର୍ଶ ବୋର୍ଡ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ନିଷ୍ପତ୍ତି ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଔଷଧ ମିଶ୍ରଣର ଚିକିତ୍ସାଗତ ଯଥାର୍ଥତା ନଥିବା ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବିପଦଜନକ ବୋଲି ଜଣାପଡ଼ିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ନିରାପଦ, ପ୍ରଭାବଶାଳୀ ଓ ବୈଜ୍ଞାନିକ ଭାବରେ ବୈଧ ଔଷଧ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ଔଷଧ ନିୟାମକ ଏବଂ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଏ ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୈଳାସ ମାନସରୋବର ଯାତ୍ରା 2026ର ପ୍ରଥମ ବ୍ୟାଚ୍ର ଶ୍ରଦ୍ଧାଳୁ ଆଜି ନାଥୁଲା ପାସ୍ ଅତିକ୍ରମ କରି ଚୀନ୍ ମଧ୍ୟକୁ ପ୍ରବେଶ କରିଛନ୍ତି। ସିକ୍କିମ୍ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ପର୍ଯ୍ୟଟନ ମନ୍ତ୍ରୀ ସେରିଙ୍ଗ୍ ଥେନ୍ଦୁ ଭୂତିଆଙ୍କ ଉପସ୍ଥିତିରେ ପତାକା ଦେଖାଇ ଶ୍ରଦ୍ଧାଳୁଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 2 ଜନସମ୍ପର୍କ ଅଧିକାରୀ, ଜଣେ ଡାକ୍ତର, 4 ସହକାରୀ କର୍ମୀଙ୍କ ସମେତ ମୋଟ 47 ଜଣ ଚୀନ୍ ଦେଇ ମାନସରୋବର ଅଭିମୁଖେ ଅଗ୍ରସର ହେଉଛନ୍ତି। ସେମାନେ ଆଜି ସୁଦ୍ଧା ଗ୍ୟାଙ୍ଗେଜ୍ରେ ପହଞ୍ଚବେ। ସେମାନେ ଆସନ୍ତା 27 ଦିନ ମାନସରୋବର ପରିକ୍ରମା ପରେ ଆସନ୍ତା ମାସ ପ୍ରତ୍ୟାବର୍ତ୍ତନ କରି ଗ୍ୟାଙ୍ଗଟକ୍ରେ ପହଞ୍ଚବେ। ରାଜସ୍ୱ ବିଭାଗ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଗରିବ ଓ ସାଧାରଣ ନାଗରିକଙ୍କୁ ସରକାରୀ ଯୋଜନାର ସୁଫଳ ତଥା ସେବା ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଶ୍ରୀକାକୁଲମ୍ଠାରେ ରାଜସ୍ୱ ଦିବସ ସମାରୋହକୁ ଆଜି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ନାଇଡୁ ରାଜସ୍ୱ କର୍ମଚାରୀ ଭୂ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ସାଧାରଣ ସେବା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଜମି ବିବାଦ ସମାଧାନ କରିବା କ୍ଷେତ୍ରରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ୱ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବଲିଭିଆରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଆର୍ଥିକ ଆବଶ୍ୟକତା ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ଏହି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ପାଜ୍ ବନ୍ଦ ରହିଥିବା ସଡ଼କ ପଥଗୁଡ଼ିକୁ ପୁନଃ ଚାଲୁ କରିବା ଏବଂ ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ସଂଗ୍ରହ କରିଛି। 219 ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।